ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ, ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
জীবন প্রেমে তোমার কৃষ কাটে ঝুলি ছিল প্রভু হে মোহর দেবা কো নুয়া জীবন প্রেমে তোমার কুশ কাটে ঝুলি ছিল প্রভু হে
আপনকৰ মতামত জনাইবা পাই আমাৰ এই ঠিকনাৰে যোগাযোগ কৰন্তু। আমাৰ ঠিকনা এডভেণ্টিষ্ট মিডিয়া চেণ্টাৰ, এছ ডি এ মিছন কম্পাউণ্ড, সালিসবুৰী পাৰ্ক, পুণে 411037, মহাৰাষ্ট্ৰ। বা খোলন্তু আমাৰ ৱেবছাইট যিকোনো এণ্ড্ৰইড ফোন, স্মাৰ্টফোন, ডেস্কটপ, লেপটপ কিম্বা টেবলেট। আমাৰ ৱেবছাইট www.awr.org/ori এবং www.adventistmediacenterindia.org। বর্তমান চলন্তু শুনিবা ঈশ্বরঙ্ক ভক্তঙ্ক থারু ঈশ্বরঙ্ক জীবনদায়ক বাক্য।
সুসমাচার। নমস্কার প্রিয় শ্রোতা, সেই আদি অনন্ত দয়াময় পরমেশ্বর, সর্বশক্তি সর্বজ্ঞানী, প্রেমর সাগর, ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ପରମ ପିତା ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୈତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ସେ ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ସୁସମାଚାର, କଲସି 1:21। ଆଉ ପୂର୍ବେ ଦୁଷ୍କର୍ମ କରି ତୁମାନେ ଈଶ୍ୱରଙ୍କ ଠାରୁ ପୃଥକ ଓ ମନରେ ତାହାଙ୍କର ଶତ୍ରୁ ଥିଲ। ହଁ ପ୍ରିୟ ଶ୍ରୋତା, ମାନବ ଜାତି ପ୍ରାରମ୍ଭରୁ ଈଶ୍ୱରଙ୍କ ବିରୁଦ୍ଧରେ, ଈଶ୍ୱରଙ୍କ ଆଜ୍ଞା ଅବଜ୍ଞା ହୋଇ ପାପ କରିଅଛି। ଆମ୍ଭେମାନେ ପ୍ରେମର 3ଟି ରୂପ ବିଷୟ ଜାଣିଥାଉ, ଯଥା ଏରୋସ୍ ଯାହାକି ବା ସ୍ୱପ୍ରେମ, ଆଗାପେ ବା ପ୍ରେମ ପାଇଁ ନିଜକୁ ତ୍ୟାଗ କରିବା, ଏବଂ କାରିଷ୍ଠସ୍ ଯାହାକି ସୁପ୍ରେମ ଓ ପ୍ରେମ ପାଇଁ ନିଜକୁ ତ୍ୟାଗ କରିବାର ସମ୍ମିଶ୍ରଣ। ଏହି 3ଟି ବିଷୟର ସାର କଥା ହେଉଛି ସୁସମାଚାର। ବିଜାତୀୟମାନଙ୍କର ଭିନ୍ନ ଭିନ୍ନ ଧର୍ମରେ ଏରୋସ୍ ବା ସୁପ୍ରେମର ସୁସମାଚାର କାର୍ଯ୍ୟର ମୂଳନୀତି ଥାଏ। ଏରୋସ୍ ସୁସମାଚାର ଶିକ୍ଷା ଦିଏ ଯେ ମାନବ ସମାଜ ବଞ୍ଚାଇବାକୁ ହେଲେ ନିଜର ଉତ୍ତମ କାର୍ଯ୍ୟ ଓ ତ୍ୟାଗ ବଳରେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼ିବ। ଏହା ସାଧାରଣତ୍ୱ ଅନଖ୍ରୀଷ୍ଟିଆନ ଧର୍ମଗୁଡ଼ିକର ନୀତି ଅଟେ। କାରିଟାସ୍ ସୁସମାଚାର ମୂଳ ଶିକ୍ଷା ଦିଏ ଯେ ସର୍ବପ୍ରଥମେ ଆମର ଉତ୍ତମ କାର୍ଯ୍ୟ କରି ଦେଖାଇବା ଦ୍ୱାରା ଆମ୍ଭେମାନେ ବଞ୍ଚିପାରିବା। ତାପରେ ଯେତେବେଳେ ଆମ୍ଭର ପ୍ରଣାମକୁ ପ୍ରଭୁ ଦେଖିବେ, ସେ ଅର୍ଦ୍ଧରାସ୍ତାରୁ ସାକ୍ଷାତ କରି ଆମକୁ ବଞ୍ଚାଇବେ। ଅନ୍ୟ ପକ୍ଷରେ କହିଲେ, ଆମ ପକ୍ଷରେ ଯଥାସାଧ୍ୟ କରି ପ୍ରଭୁଙ୍କୁ ଦେଖାଇବା ଏବଂ ଖ୍ରୀଷ୍ଟ ନିଶ୍ଚୟ ଆମକୁ ଅଲଗା କରିବେ। ଆଜିକାଲିର ଅନେକ ଖ୍ରୀଷ୍ଟିଆନ ପରି ଗାଲାୟିତ ଖ୍ରୀଷ୍ଟିଆନମାନେ ମଧ୍ୟ ଏପରି ବିଶ୍ୱାସ ଅଧିକ ହୋଇଥିଲେ। ଯଦି ଆମେ ଗାଲାତୀୟ 3:1-3 ପଢ଼ିବା, ସେଠି ଆମମାନଙ୍କୁ ସ୍ପଷ୍ଟ ରୂପେ ଏହା ବର୍ଣ୍ଣନା କରି କହୁଅଛି। ସୁସମାଚାର ବିଶ୍ୱାସ ସହିତ କର୍ମ କିମ୍ବା ଧାର୍ମିକତା ସହିତ ପରିସ୍ଫୁତ ହେବା, ଏହାସବୁ ରୋମାନ୍ କ୍ୟାଥୋଲିକର ଧର୍ମନୀତିରେ ଲେଖା ଅଛି। ଏହା ସାଧାରଣତ୍ୱ ନ୍ୟାୟସଙ୍କତ ଅଟେ। ସୁସମାଚାର ବାକ୍ୟଗୁଡ଼ିକ ଇରୋସ୍ ସୁସମାଚାର ହୋଇପାରୁଛି ନା କାରିଠାସ୍ ସୁସମାଚାର ହୋଇପାରୁଛି। ଏହା ସମ୍ପୂର୍ଣ୍ଣ ଦୁଇଟି ବିପରୀତ ମତ ଅଟେ। ପ୍ରେରିତମାନେ ଶିକ୍ଷା ପାଇଥିଲେ ଯେ ଯେତେବେଳେ ଆମେ ଅସହାୟ ପାପି ବା ଶତ୍ରୁତାରେ ଥିଲୁ, ପରମେଶ୍ୱର ଆମମାନଙ୍କୁ ତାହାଙ୍କ ଆଗାପେ ପ୍ରେମ ଦ୍ୱାରା ପ୍ରକାଶ କଲେ। ଫଳରେ ତାହାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁ ଆମମାନଙ୍କର ଧାର୍ମିକତା ପରିଚୟ ଦେଉଛି। ଏହିପରି ରୋମିଓ 5:6-10 କୁହେ, ଏହା ନୁହେଁ, ଏହା ନୂତନ ନିୟମ ସୁସମାଚାର ଶିକ୍ଷାର ମୂଳ ବିଷୟ ଅଟେ, ଯାହା ଆମେ ପାଉଛୁ ଜହନ 3:10। ଆଉ ନୂତନ ନିୟମରେ ଯାହା ଯାହା ପାଉଛୁ ତାହା ଆମେ ପାଉ ଦେଖୁଅଛୁ, ଯେପରି ଏଫିସି 2:1-6, ପ୍ରଥମ ତିମତି 1:15, ତିତସ୍ 3:5 ପର୍ଯ୍ୟନ୍ତ। ଏହି ନୂତନ ନିୟମ ସୁସମାଚାର ଶିକ୍ଷା ମୂଳ ବିଷୟ ଅଟେ ବା ମୂଳ ବିଷୟ ଅଟେ। ଏହି ଦୁଇଟି ଏରୋସ୍ ଏବଂ କାରିଟାସ୍ ସୁସମାଚାର ବ୍ୟାଖ୍ୟା କରେ ଯେ ଏହା କେବଳ ଏକ ଚୁକ୍ତିପୂର୍ଣ୍ଣ ସୁସମାଚାର। ପ୍ରତ୍ୟେକ ଆପଣା ଆପଣା ଚୁକ୍ତିକୁ ସମ୍ମୁଖରେ ରଖି ଅନୁଗ୍ରହ ପାଇବା ପାଇଁ ପ୍ରଭୁଙ୍କ ଉପରେ ନିର୍ଭର କରନ୍ତି। କେବଳ ଆଗାପେ ପ୍ରେମ ବା ଆଗାପେ ସୁସମାଚାର ହେଉଛି ଅଶୁଚି ଅର୍ଥାତ୍ ବିନା ଚୁକ୍ତିରେ ବା ମାଗଣାରେ ସୁସମାଚାର ଅନୁଗ୍ରହ ସମସ୍ତଙ୍କ ପାଖରେ ପହଞ୍ଚି ଯାଇଥାଏ। ଆଜି ସାରା ଜଗତରେ ଏହି ପ୍ରକାର ସୁସମାଚାରର ଆବଶ୍ୟକତା ରହିଛି। ପ୍ରିୟସୋତା, ଯେପରି ଆମମାନଙ୍କୁ ରୋମିଓ 5:20 କହେ, କିନ୍ତୁ ଯେଉଁଠାରେ ପାପ ଅଧିକ ହେଲା ସେଇଠାରେ ଅନୁଗ୍ରହ ଆହୁରି ଅଧିକ ଆଉ ଅଧିକ ହେଲା ବୋଲି ଆମେ ପାଉଅଛୁ। ହଁ ପ୍ରିୟସୋତା, ପାପ ଶବ୍ଦଟି ହିବ୍ରୁ ପୁରାତନ ନିୟମରେ 12 ସଂଖ୍ୟାରେ ବ୍ୟାଖ୍ୟା କରାଯାଇଅଛି ଏବଂ ଗ୍ରୀକ୍ ନୂତନ ନିୟମରେ 5, ଦୁହେଁ ମିଶି 17 କୃତଜ୍ଞତା ଭାବରେ କହିଲେ ପରମେଶ୍ୱରଙ୍କ ଅପରିବର୍ତ୍ତନୀୟ ଆଗାପେ ପ୍ରେମ ଏବଂ ଅବିଶ୍ୱାସନୀୟ ଶୁଭ ସମ୍ବାଦର ସୁସମାଚାର, ଯାହାକି ଖ୍ରୀଷ୍ଟଙ୍କର ସତ୍ୟତାକୁ ବୁଝାଉଅଛି। ଜାଣିଶୁଣି ଈଶ୍ୱରଙ୍କ ବିରୁଦ୍ଧରେ କାର୍ଯ୍ୟ କରିବା, ଯାହା ଆମେ ପ୍ରଥମ ଜହନ 3:4 ପାଉଛୁ। ଏହି ଶବ୍ଦଟା ଯାହାକି ଆମେ ଇଂରାଜୀରେ କହୁଛୁ କିଙ୍ଗ ଜେମ୍ ଭର୍ଜନ, ଏହି ଶବ୍ଦକୁ ଅନୁବାଦ ବା ଟ୍ରାନ୍ସାକ୍ସନ୍ ବା ଟ୍ରାନ୍ସଗ୍ରେସନ୍ସ ବା ବ୍ୟବସ୍ଥା ଲଙ୍ଘନ ବୋଲି କୁହାଯାଇଛି, କିନ୍ତୁ ଗ୍ରୀକ୍ ଶବ୍ଦରେ ଏହାର ଅର୍ଥ ହେଉଛି ଅନାଜ୍ଞା, ଯାହାକି ଜାଣିଶୁଣି ଆମେ ପାପମୟ ଜୀବନରେ ବଞ୍ଚିବା ନିମନ୍ତେ ବାଛିଥାଉ। ପ୍ରିୟସୋତା, ଏହା ମାନସିକ ଅସ୍ଥିରତା ଯେଉଁକୁ ନାନା ପ୍ରକାର ପରୀକ୍ଷା କିମ୍ବା ପାପପୂର୍ଣ୍ଣ ଅଭିଳାଷ ପାପର ଲୋଭଗୁଡ଼ିକ ଆସିଥାଏ। ଏହିପରି ରୋମୀ 7:7-8 ଆମମାନଙ୍କୁ ସ୍ପଷ୍ଟ ରୂପରେ କହୁଅଛି, ଅବିଶ୍ୱାସ ଦ୍ୱାରା ବାଇବଲର ସତ୍ୟକୁ ଛଡ଼ାଯାଇଥାଏ। ରୋମୀ 14:23 ଏମାନଙ୍କୁ ଏହିପରି କହୁଅଛି, ଜାଣିଥିବା କର୍ମ ଓ ସୁଯୋଗର ଅବହେଳା କରିଥାଉ, ଏହିପରି ଯାକୁବ 4:17 କହୁଅଛି, ଅଜ୍ଞାତରେ ଖରାପ ବିଷୟ କାର୍ଯ୍ୟ କରିବା, ଯେପରିକି ଆମେ ଲେବିଓ 5:17-19 ଏହା ବର୍ଣ୍ଣନା କରି କହୁଅଛି। ହଁ ପ୍ରିୟ ଶ୍ରୋତା, ଆମ୍ଭର ପାପପୂର୍ଣ୍ଣ ସ୍ୱଭାବ ଯାହାକି ଆଦମଙ୍କ ଠାରୁ ଚାଲି ଆସିଅଛି, ବର୍ତ୍ତମାନ ତାହା ଚାଲିଅଛି। ସେହିପରି ଗୀତ ସଂହିତା 51:5 ଗୀତ ସଂହିତା 58:3 ବର୍ଣ୍ଣନା କରି ଲେଖାଯାଇଅଛି। ହଁ ପ୍ରିୟ ଶ୍ରୋତା, ଯେଉଁ ପାପ ଆଦ୍ୟର ଆମ ପିତାମାତା ପାପ କରିଥିଲେ, ସେହି ପାପ ବର୍ତ୍ତମାନ ଯାଏ ଆମ ଶରୀରରେ ଚାଲି ରହିଅଛି। ନିୟମ ଆଜ୍ଞା କିମ୍ବା ଅସ୍ଥିରତା ଶକ୍ତି, ଏଗୁଡ଼ିକ ଆମର ପାପପୂର୍ଣ୍ଣ ସ୍ୱଭାବ ଭିତରେ ବାସ କରିଅଛି। ଯେହେତୁ ପାପ ଶରୀର ଭିତରେ ଅଛି, ଏହା ଆମକୁ ପାପର ଦାସତ୍ୱ କରାଉଅଛି। ସେଥିପାଇଁ ପବିତ୍ରତା ଜୀବନ ଭିତରେ ରହି ବାସ କରିବା ଆମ ନିଜ ନିଜ ପକ୍ଷରେ ଅସମ୍ଭବ। ଯେପରି ରୋମିଓ 7:14-23 ପର୍ଯ୍ୟନ୍ତ ଏଠି କହୁଅଛି। ପ୍ରିୟ ଶ୍ରୋତା, ପ୍ରଥମ 4 ସଂଖ୍ୟା ପାପର ଅନୁତାପକୁ ବୁଝାଉଅଛି, କାରଣ ଆମ୍ଭେମାନେ ପାପ କରିବା ପାଇଁ ବାଛିଥାଉ। ଯେପରି କର୍ତ୍ତବ୍ୟ କିମ୍ବା ଲଙ୍ଘନ ଭିତରେ ଅନୁତାପ ରହିଛି, କିନ୍ତୁ ଶେଷ 2 ସଂଖ୍ୟା ଯାହାକି ଜନ୍ମଠାରୁ ଆମେ ପାଇଥାଉ, କାରଣ ତାହା ଅନୁତାପ କରିବା ଭିତରେ ନାହିଁ, ଯାହାକି କର୍ତ୍ତବ୍ୟ, କିନ୍ତୁ କେବଳ ଦୋଷ କରିବା ଭିତରେ ଥାଏ। ଯେପରି ରୋମିଓ 5:18 ଏହାମାନଙ୍କୁ ସ୍ପଷ୍ଟ ରୂପରେ କହୁଅଛି। ତେଣୁ ଏହି ଶେଷ 2 ବାଖ୍ୟାରେ କୁହାଗଲା ଯେ ପାପ ଦ୍ୱାରା ଅନୁତାପ ଆସେ ନାହିଁ, ଯେହେତୁ ସେମାନେ ଆମ୍ଭମାନଙ୍କୁ ପାପର ସ୍ୱଭାବରେ ରଖନ୍ତି। ପୁଣି ଶେଷରେ ଆମ୍ଭେ ସ୍ୱର୍ଗ ସକାଶେ ମନୋନୀତ ହୋଇପାରିବା ନାହିଁ। ପ୍ରିୟସତା, ଏହି କାରଣରୁ ଯୀଶୁ ପ୍ରଭୁ ଆମ ପାପ ପାଇଁ କୃଷରେ ଆପଣା ଜୀବନଦାନ ଦେଲେ। ଯେପରିକି 2 Corinthians 5:19 ଆମେ ପାଉଅଛୁ, ଈଶ୍ୱର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ। ହଁ ପ୍ରିୟସତା, ନୂତନ ନିୟମର ସମ୍ବାଦରେ ଖ୍ରୀଷ୍ଟଙ୍କ କୃଷକୁ ବହୁତ ଦ୍ରୁତଙ୍ଗମ କରାଯାଇଅଛି, ଯାହା ଆମେ ପ୍ରଥମ କରନ୍ତି 2:1-2 ଯଦି ପଢ଼ିବା, ଏହା ଆମମାନଙ୍କୁ ସ୍ପଷ୍ଟ ଉପରେ କହୁଅଛି। ପ୍ରେରିତ ପାଉଲ ସୁସମାଚାର ପ୍ରସଙ୍ଗରେ ଏହି କୃଷ ବିଷୟରେ ବର୍ଣ୍ଣନା କରନ୍ତି, କାରଣ ବିନାଶପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କୃଷର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ। ପ୍ରଥମ କରନ୍ତି 1:18। ପ୍ରିୟସତା, ଆଦମର ପତନର 4,000 ପରେ ଶୈତାନ ତାର ଗୁପ୍ତ ବୁଦ୍ଧି ଓ ମନର ଆଶା ପୂରଣ କରିବା ଲାଗି ପୁତ୍ର ଈଶ୍ୱରଙ୍କୁ ହତ୍ୟା କରି ସ୍ୱର୍ଗରେ ଆନନ୍ଦ ପ୍ରକାଶ କରିବାର ଅପେକ୍ଷାରେ ଥିଲା। ମହାନ ହେରୋଦଙ୍କୁ ନିଜର ପ୍ରତିନିଧି ଭାବରେ ବ୍ୟବହାର କରି ପ୍ରତ୍ୟେକ 2 ପୁତ୍ର ସନ୍ତାନଙ୍କୁ ହତ୍ୟା କରିବା ଲାଗି ବେଥଲିୟମରେ ଘୋଷଣା କରାଇଥିଲା। ମାତ୍ର 2:1-16 ଆମେ ପାଉଅଛୁ, କିନ୍ତୁ ସମସ୍ତ ଷଡ଼ଯନ୍ତ୍ରର ଯୋଜନା ଖ୍ରୀଷ୍ଟଙ୍କ ଜୀବନରେ ବିଫଳ ହୋଇଥିଲା। କୃଷରେ ଖ୍ରୀଷ୍ଟଙ୍କୁ ଶୟତାନ ପୂରାପୂରି ଭାବରେ ଆୟତ କରିପାରି ନିଜକୁ ସନ୍ତୁଷ୍ଟ କରିଥିଲା। ବର୍ତ୍ତମାନ ସାରା ବିଶ୍ୱ ସେହି ପାପର ଫଳାଫଳ ଓ ତାର ବିଷୟବସ୍ତୁକୁ ବୁଝିପାରୁଛନ୍ତି ଯେ ପାପ କ'ଣ ଅଟେ, ଏବଂ ପାପକୁ ସୁଯୋଗ ଦେଲେ ତାହାର କ'ଣ ପରିସମାପ୍ତି ଘଟିବ। ପାପ ଈଶ୍ୱରଙ୍କୁ ଘୃଣା କରେ, ପାପ ଈଶ୍ୱରଙ୍କ ବିରୁଦ୍ଧରେ ଏବଂ ତାଙ୍କର ପ୍ରେମର ନିୟମକୁ ମଧ୍ୟ ଘୃଣା କରେ। ଯଦି ଅତ୍ୟଧିକ ସୁଯୋଗ ଦିଆଯାଇଥାନ୍ତା, ତାହେଲେ ଈଶ୍ୱରଙ୍କୁ ମଧ୍ୟ ସେ ହତ୍ୟା କରି ଶେଷ କରିପାରିଥାନ୍ତା। ଏହି ପ୍ରକାରେ ଖ୍ରୀଷ୍ଟଙ୍କ କୃଷ ପାପ ଓ ଶୈତାନ, ଯାହାକି ପାପର ମୂଳ ଦାତାଙ୍କ ପ୍ରତି ପ୍ରକାଶ କରେ। ପ୍ରିୟସତା, ପ୍ରକୃତରେ ଆମେମାନେ ଜାଣିବାକୁ ପାଉଛୁ ଯେ ଖ୍ରୀଷ୍ଟଙ୍କ କୃଷ୍ଣ ଗୋଟିଏ ସତ୍ୟତାର ଆଲୋକର ଆମକୁ ପରିଚୟ ଦେଇଛି। ଏହାର ଅର୍ଥ ଯେ ପରମେଶ୍ୱର ଏବଂ ପାପୀ ଦୁହେଁକୁ ମିଳିତ କରାଯାଇଛି କିମ୍ବା ସେମାନଙ୍କୁ ଏକ ହେବାର ସାହାଯ୍ୟ କରୁଛି। ଆମମାନଙ୍କୁ ବୁଝିବାକୁ ହେବ ଯେ ପାପ ଏପରି ଏକ ବିଷୟ ଯାହା ଆମକୁ ପରମେଶ୍ୱର ଠାରୁ ଅଲଗା କରିଥାଏ। ସେହିପରି ଯିଶାୟ 62 ବର୍ଣ୍ଣନା କରି ଯିଶାୟ ଭବିଷ୍ୟତ ବକ୍ତା ଲେଖୁଛନ୍ତି, ପ୍ରିୟସୁତା, ଏବଂ ଆମକୁ ତାହାଙ୍କ ଶତ୍ରୁତା କରିଥାଏ ବୋଲି ରୋମିଓ 5:10 କୁହେ। ଅର୍ଥାତ୍ ଜଣେ ପାପୀ ଲୋକ ଯଦି ବଞ୍ଚିବାକୁ ଚାହେଁ ତାହେଲେ ତାହା ପରମେଶ୍ୱରଙ୍କ ସହିତ ଏକତା ହେବାକୁ ପଡ଼ିବ। ପ୍ରିୟ ଶ୍ରୋତା, କ'ଣ ଆପଣମାନେ ସେହି ସୁସମାଚାର, ସେହି ଗୁଡ୍ ନ୍ୟୁଜ୍, ସେହି ଆଗାବେ ସୁସମାଚାର ଗ୍ରହଣ କରିବାକୁ ଇଚ୍ଛା କରୁଛନ୍ତି କି? ଯେହେତୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ପାପ ପାଇଁ ନିଜ ଜୀବନ ଦାନ ଦେଲେ କୃଷରେ, ଯେପରିକି ସେହି ସୁସମାଚାର ଆମେ ଗ୍ରହଣ କରି ଅନନ୍ତ ଜୀବନ ପ୍ରାପ୍ତ ହେବା। ହଁ ପ୍ରିୟ ଶ୍ରୋତା, ଯୀଶୁ ହିଁ ଜୀବନର ମାର୍ଗ। ଯଦି ଆମେ ତାହାଙ୍କଠାରେ ବିଶ୍ୱାସ କରିବା, ତାହାଙ୍କ ପ୍ରେମକୁ ଆମେ ଗ୍ରହଣ କରିବା, ନିଶ୍ଚିତ ଭାବେ ଆମେ ଅନନ୍ତ ଜୀବନ ପ୍ରାପ୍ତ ପାଇପାରିବା। ତାହେଲେ ଏହି ଆଶାରେ ଚାଲନ୍ତୁ ସେହି ଦୟାମୟ ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ଯେଉଁ ସୁସମାଚାର, ଯେଉଁ ଆଗାପେ ପ୍ରେମ, ଆଗାପେ ସୁସମାଚାର ବିଷୟରେ ଏମାନଙ୍କୁ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣେଇଲେ, ସେଥିଯୋଗୁଁ ଧନ୍ୟବାଦ ପ୍ରଭୁ। ଆମ ପାପ ସବୁ କ୍ଷମା କର, ସୁସ୍ଥ ସବଳରେ ରଖ, ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ସୁରକ୍ଷାରେ ରଖ, ବୁଦ୍ଧିରେ, ଜ୍ଞାନରେ, ଆଶିଷରେ ଭରାଇ ଦିଅ, ଆଉ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ପରିଶେଷ, ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
କରୁଣା କର ହେ ଈଶ୍ୱର। ତେବେ ସଙ୍କଟରେ ଡାକ ପକାଏ ମୁଁ, ନିବାରିଛ ପ୍ରଭୁ ଦୁଃଖ କ୍ଲେଶ ମୋର, ଯେବେ ଦୁର୍ଦଶାରେ ଆଶା ଖୋଜିଛି ମୁଁ, ଆବରିଛ ପ୍ରଭୁ ପକ୍ଷରେ ତୁମର, ଲୁଚାଇବ ଯେବେ ତ୍ରିମୁଖ ତୁମର, ଦିନ ଦୁଃଖୀ ମୁଁ ଯେ ହୋଇବି କାହାର, ହେ ଈଶ୍ୱର ପରମେଶ୍ୱର କରୁଣା କର କରୁଣା କର।
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।